ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି। ଐତିହାସିକ ବାଲିଯାତ୍ରା କଟକ ନାମରେ ନାମିତ ହେଲା କଟକ ବାଲିଯାତ୍ରା। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଦେଶର 15ତମ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକ୍ରିଷ୍ଣନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଗତ 9 ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକ୍ରିଷ୍ଣନ ଏନ୍ଡିଏ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତାଙ୍କୁ 452 ଭୋଟ୍ ମିଳିଥିବାବେଳେ ଇଣ୍ଡିମେଣ୍ଟ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡି 300 ଭୋଟ୍ ପାଇଥିଲେ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା। ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ନୂଆ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସଫଳ ଭାବେ ପୂରଣ କରିବା ସହ ଲୋକମାନଙ୍କ ପ୍ରତି ସେବା ମନୋଭାବ ରଖିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଶ୍ରୀ ରାଧାକ୍ରିଷ୍ଣନଙ୍କ ଭୂମିକା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପରିଯୋଜନା ଓ ଭବିଷ୍ୟତ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ଥିଲେ। କଟକ ବାଲିଯାତ୍ରାର ନାମକୁ ପରିବର୍ତ୍ତନ କରାଯାଇ ଐତିହାସିକ ବାଲିଯାତ୍ରା କଟକରେ ନାମିତ କରାଯାଇଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନାମ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଲୋଅର ବାଲିଯାତ୍ରାରେ ଆରାଉଣ୍ଡ 34 ଏକର ଥିଲା, ତାକୁ 60 ଏକର କରିକି ସେଠି ବାଲିଯାତ୍ରା କରିବୁ। ଇଏ ବର୍ଷ ଆମେ ସେଫ୍ଟିକୁ ବହୁତ ଧ୍ୟାନ ଦେବୁ। ସେ ସେଫ୍ଟି ପାଇଁ ଆମେ ଷ୍ଟେଟ୍ରୁ କିଛି ଅଫିସର ଡାକିବୁ, ଆଡିସନାଲ ଅଫିସର, ଯୋଉକି ସବୁ ସେଫ୍ଟି ଫାସିଲିଟିଜ୍ କରିକି ଫାଇନାଲି ଇଏ କରିବୁ। ଆମେ 25 ବସେସ୍ ପାଖାପାଖି ରଖିଥିଲୁ ସେଟଲ୍ସ ହିସାବରେ, ଏ ବର୍ଷ 40-50 ବସେସ୍ ଆମେ ରଖିବୁ, ସେଟ୍ ଲୋକ ଇଜିଲି ଆସିପାରିବେ, ଯାଇପାରିବେ। ଆଣ୍ଡ ଆମର ଗ୍ରୀନ କରିଡର ଯୋଉ ଆମେ କହିଲୁ, ଯଦି କିଛି ସେମିତି ଅଘଟନର ଚାନ୍ସ ହୁଏ, ଆମେ ଗ୍ରୀନ କରିଡର ପୁରା କ୍ଲିୟର ରଖିବୁ, ସୋ ଦାଟ କିଛି ବି ଅସୁବିଧା ହେଲେ ସେ ଗ୍ରୀନ କରିଡର ବହୁତ ବଡ ଅଛି, ସେ ଭିତରେ ଆମେ କ୍ରାଉଡକୁ ବାହାରେ କରିବା।
ବାଲିଯାତ୍ରା ଆସନ୍ତା ନଭେମ୍ବର ମାସ 5 ତାରିଖରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରୁ ସୂଚନା ମିଳିଛି। ଚଳିତ ଥର କେବଳ ତଳପଡ଼ିଆରେ ଷ୍ଟଲ ରହିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି 11 ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି 10 ପର୍ଯ୍ୟନ୍ତ ଅନୁମତି ମିଳିଥିଲା। କିଶୋର ନ୍ୟାୟ ପରିଷଦ, ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି କଟକସ୍ଥିତ ଜୁଡିସିଆଲ ଏକାଡେମୀରେ ଶିଶୁକନ୍ୟା ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସକାଳ 9:15ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିମାନେ ଯୋଗଦେବେ ବୋଲି କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ବିକଶିତ ଦା ଭିନ୍ସି ସର୍ଜିକାଲ ରୋବୋଟ୍ ଉଦ୍ଘାଟିତ ହୋଇଛି। ଭାରତରେ ରୋବୋଟ୍ ସହାୟତାରେ ବିଭିନ୍ନ ଅସ୍ତ୍ରୋପଚାର କାର୍ଯ୍ୟ ପାଇଁ ଏହି ରୋବୋଟ୍ ସହାୟତା କରିବ। ବିଶେଷକରି ଅସ୍ତ୍ରୋପଚାର ସମେତ ଇ ଲର୍ଣ୍ଣିଂ ଏବଂ ଟେଲିମେଡିସିନ୍ କ୍ଷେତ୍ରରେ ଏହା ସୁଫଳ ପ୍ରଦାନ କରିବ ବୋଲି ମତ ପ୍ରକାଶ ପାଇଛି। ଦେଶରେ ପ୍ରଥମଥର ଏକ ସରକାରୀ ହସ୍ପିଟାଲରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି। ପୂର୍ବରୁ ଏମ୍ସରେ ପଢ଼ୁଥିବା ଛାତ୍ରଛାତ୍ରୀ, ଡାକ୍ତର, ନର୍ସଙ୍କ ପାଇଁ ହ୍ୟୁଗୋ ରୋବୋଟ୍ ସ୍ଥାପନ ହୋଇଥିବାବେଳେ ଦା ଭିନ୍ସି ସର୍ଜିକାଲ ରୋବୋଟ୍ ଆଜି ସ୍ଥାପନ କରାଯାଇଛି। ଏହି ଅବସରରେ ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସ କହିଛନ୍ତି, ଅସ୍ତ୍ରୋପଚାର କ୍ଷେତ୍ରରେ ସୃଜନଶୀଳତା କ୍ଷେତ୍ରରେ ଏମ୍ସର ଭୂମିକା ଭାରତରେ ରୋବୋଟିକ୍ ସହାୟତାରେ ଅସ୍ତ୍ରୋପଚାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବ। ସୂଚନା ଅନୁଯାୟୀ ନୂଆ ରୋବୋଟ୍ ୟୁରୋଲୋଜି, ଗାଇନାକୋଲୋଜି, ଜେନେରାଲ ସର୍ଜରୀ, ସର୍ଜିକାଲ ଅଙ୍କୋଲୋଜି ଏବଂ ବେକ ଓ ମୁଣ୍ଡ ଅପରେସନ୍ କ୍ଷେତ୍ରରେ ସହାୟକ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଗ୍ରାମାଞ୍ଚଳର ପ୍ରତିଟି ବ୍ୟକ୍ତିଙ୍କ ପାଖରେ କିପରି ପହଞ୍ଚପାରିବ ସେ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁତ୍ୱାରୋପ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବିଜୟ ଅମୃତ କୁଲାଙ୍ଗେକୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପି ଅନ୍ବେଷା ରେଡ୍ଡିଙ୍କୁ ଆଇଜିଆର୍ କଟକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜିଏସ୍ଟି ପରିଷଦ ବୈଠକରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏହି ପଦକ୍ଷେପ ଦ୍ୱାରା ଦୁର୍ବଳ ନିମ୍ନ ମଧ୍ୟବିତ୍ତ ଏବଂ ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଲୋକଙ୍କ ଆବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସା ପାଇଁ ଔଷଧ ଏବଂ ଚିକିତ୍ସା ଉପକରଣରେ ଜିଏସ୍ଟି ପରିମାଣ ହ୍ରାସ କରାଯାଇଥିବାରୁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଜନସାଧାରଣ ବିଶେଷକରି ଗରିବ ଓ ବଞ୍ଚିତ ବର୍ଗର ଲୋକେ ଉପକୃତ ହେଉଥିବା ବେଳେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦ୍ୱାରା ଔଷଧ ସୁଲଭ ମୂଲ୍ୟରେ ପାଇପାରିବେ। କେନ୍ଦ୍ର ସରକାରଙ୍କ ନୂତନ ଜିଏସ୍ଟି ନୀତିକୁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୁଚିତ ପଦକ୍ଷେପ ଯୋଗୁଁ ସମାଜର ସବୁ ବର୍ଗର ଲୋକଙ୍କ ଆର୍ଥିକ ଉନ୍ନତି ହୋଇପାରିବ। ତେବେ ସଂଶୋଧିତ ଏବଂ ପରିବର୍ତ୍ତିତ ଜିଏସ୍ଟି ସ୍ଲାବ୍ ଦେଶର ଆର୍ଥିକ ସ୍ତରକୁ ମଜବୁତ କରିପାରିବ ବୋଲି ଜଣେ ବୁଦ୍ଧିଜୀବୀ କେଦାର ଦାସ ଆକାଶବାଣୀକୁ କହନ୍ତି।
ଭାରତ ସରକାରଙ୍କର ସଂଶୋଧିତ ନୂତନ ଜିଏସ୍ଟି ନୀତିକୁ ପ୍ରଥମେ ସ୍ୱାଗତ କରୁ। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ ଜିଏସ୍ଟି ନୂଆ ପ୍ରକରଣ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କୁ ଆର୍ଥିକ ସଶକ୍ତିକରଣ କରିବାରେ ସହାୟକ ହେବ। ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଅନେକ ସାମଗ୍ରୀକୁ ଜିଏସ୍ଟି ମୁକ୍ତ କରିବା ଏବଂ ଅନେକ ଦ୍ରବ୍ୟରୁ ଜିଏସ୍ଟି ହ୍ରାସ ଏକ ସନ୍ତୁଳିତ ଆର୍ଥିକ ପରିବେଶ ସୃଷ୍ଟି କରିବ। ଏହାଦ୍ୱାରା ସାଧାରଣ ଉପଭୋକ୍ତା ଉପକୃତ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ଦୁଇଦିନିଆ ବିପର୍ଯ୍ୟୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ପରିସରରେ ହୃଦ୍ଘାତ ରୋଗ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଜଗଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହୃଦ୍ରୋଗ ବିଭାଗର ବରିଷ୍ଠ ଡାକ୍ତରମାନେ ଯୋଗଦେଇ ହୃଦ୍ଘାତ ରୋଗର ଲକ୍ଷଣ, ଚିକିତ୍ସା ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଦିବ୍ୟାଙ୍ଗ କମିଶନର ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଆଇନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ 8ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫ୍ରେଟ୍ ଗ୍ଲୋବାଲ୍ର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ 42 ଜାତିର ଡଲଫିନ୍ ଅଛନ୍ତି। ଦେଶର 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ସେଥିମଧ୍ୟରୁ ଚଳିତ ବର୍ଷ ଓଡ଼ିଶାରେ ମୋଟ 710 ଡଲଫିନ୍ ଚିହ୍ନଟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦେଶରେ ପ୍ରଥମ ଥର ପାଇଁ ନଦୀ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଏବଂ ଗ୍ରାମବାସୀଙ୍କ ଅଂଶଗ୍ରହଣ ଦ୍ୱାରା ଡଲଫିନ୍ ସଂରକ୍ଷଣ ସହ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସ୍ତନ୍ୟପାୟୀ ପ୍ରାଣୀ ଡଲଫିନ୍ର ସଂରକ୍ଷଣ ପାଇଁ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ଯତ୍ନ ନେବା ଲକ୍ଷ୍ୟରେ ବିଶ୍ୱ ଡଲଫିନ୍ ଦିବସ ଏକ ଉତ୍ତମ ସୁଯୋଗ ପ୍ରଦାନ କରେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି। ଐତିହାସିକ ବାଲିଯାତ୍ରା କଟକ ନାମରେ ନାମିତ ହେଲା କଟକ ବାଲିଯାତ୍ରା। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।